ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସକାଳେ ମରି ସବୁବେଳେ ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। କୋଣେ ଅନୁକୋଣେ ଗ୍ରାମରେ ନଗରେ ଶୁଙ୍କର ଶୁଭ ସମାଚାର ଶୁଣାଇବା। ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। ସାଗର ବିଭକ୍ତକାରୀ ପାପରୁ ଉଦ୍ଧାର କରି ନେବେ ସ୍ୱର୍ଗେ ହସ୍ତ ଧରି, ସୃଷ୍ଟିର ରଚନାକାରୀ ସାଗର ବିଭକ୍ତକାରୀ ପାପରୁ ଉଦ୍ଧାର କରି ନେବେ ସ୍ୱର୍ଗେ ହସ୍ତ ଧରି। ସେ ଆମ ଚାଳକ ପଥ ପ୍ରଦର୍ଶକ, ତାଙ୍କରି ସେ ପଥେ ଆସ ଆଗେଇବା। ଏଇ ସେ ସକାଳେ ମରି ସବୁବେଳେ ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। ধরি মুকতি মশাল সরবে আগে চাল যিশু হি মুক্তির পথ বলো যিশু সত্য বলো ধরি মুকতি মশাল সরবে আগে চাল যিশু হি মুক্তির পথ বলো যিশু সত্য বলো সে কাই স্বর সারা পৃথিবীর সে কাই স্বর সারা পৃথিবীর তাঙ্ক শ্রী চরণে আস প্রণবিবা এই শেষ কালে মরি সবু বেড়ে এই শেষ কালে মরি সবু বেড়ে সদা প্রভুকর প্রশংসা করিবা সদা প্রভুকর প্রশংসা করিবা কোণে অনুকোণে গ্রামরে নগরে কর শুভ সমাচার শোনাইবা এই শেষ কালে মরি সবু বেড়ে এই শেষ কালে মরি সবু বেড়ে সদা প্রভু কর প্রশংসা করিবা সদা প্রভু কর প্রশংসা করিবা সদা প্রভু কর প্রশংসা করিবা।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইবা পাই আমার এই ঠিকনারে যোগাযোগ করন্তু। আমার ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতা, সেই অন্তিম অনন্ত পরম পিতাঙ্ক মধুর নামরে মু পাস্টর পূর্ণচন্দ্র আউ থরে আপনমানঙ্কো এই কার্যক্রমরে স্বাগত করুছি। প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতা আপনঙ্কো আশীর্বাদ করন্তু। আপনঙ্কো সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখন্তু। বিশেষ ভাবে বর্তমান যে করোনা ভাইরাস সারা পৃথিবী কু আপনা প্রভাব দেখাই অছি, সেই প্রভাবর আপন মানুষ সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা ও তাহাঙ্ক অনুগ্রহ সদা সর্বদা আপনঙ্ক ঠারে সহবর্তি রহু। প্রিয় শ্রোতা, চলন্তু আজি আমে মানে কিছু সময় পবিত্র শাস্ত্র বাইবলঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে ঈশ্বরঙ্ক বাক্যর জীব বুনিবা ভাগ দুই। প্রিয় শ্রোতা, গতকালি আমি ঈশ্বরঙ্ক বাক্যর জীব বুনিবা ভাগ এক আলোচনা করছু। যেপরি যীশু কহিছিলে মু সেই পথ সত্য ও জীবন। হ্যাঁ প্রিয় শ্রোতা, খ্রিস্টঙ্ক সেবক মানে সমান কাম করা উচিত। আমদিনের পুরাতনর পরি ঈশ্বরঙ্ক বাক্যর গুরুত্বপূর্ণ সত্য মানব তত্ত্ব এবং কল্পনা পৃথুক্ত করা যা উচিত। অনেক সুসমাচার কার্যকারী সমগ্র বাইবলকে অনুপ্রাণিত বাক্য ভাবে গ্রহণ করতে না। জনে জ্ঞানী ব্যক্তি গোটিয়ে অংশক প্রত্যাখ্যান করতে, অন্য এক প্রশ্ন অন্য এক অংশ, সেমানে সেমানকর বিচারকু ବାକ୍ୟଠାରୁ ଉନ୍ନତ ବୋଲି ସ୍ଥିର କରାଯାଏ ଏବଂ ସେମାନେ ଯେଉଁ ଶାସ୍ତ୍ର ଶିକ୍ଷା ଦିଅନ୍ତି ତାହା ସେମାନଙ୍କର ଅଧିକାର ଉପରେ ନିର୍ଭର କରେ। ଏହାର ଈଶ୍ୱରୀୟ ସତ୍ୟତା ନଷ୍ଟ ହୋଇଯାଏ। ଏହିପରି ଅବିଶ୍ୱାସର ମଞ୍ଜି ପ୍ରସାରିତ ହୁଏ କାରଣ ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି ଏବଂ କ'ଣ ବିଶ୍ୱାସ କରିବେ ଜାଣନ୍ତି ନାହିଁ। ଅନେକ ବିଶ୍ୱାସ ଅଛି ଯେ ମନର ମନୋରଞ୍ଜନ କରିବାର ଅଧିକାର ନାହିଁ। ଖ୍ରୀଷ୍ଟଙ୍କ ସମୟରେ ରାବଣମାନେ ଶାସ୍ତ୍ରର ଅନେକ ଅଂଶ ଉପରେ ଏକ ବାଧ୍ୟତାମୂଳକ ରହସ୍ୟମୟ ନିର୍ମାଣ କରିଥିଲେ କାରଣ ଈଶ୍ୱରଙ୍କ ବାକ୍ୟର ସରଳ ଶିକ୍ଷା ସେମାନଙ୍କ ଅଭ୍ୟାସକୁ ନିନ୍ଦା କଲା। ସେମାନେ ଏହାର ଶକ୍ତି ନଷ୍ଟ କରିବାକୁ ଚେଷ୍ଟା କଲେ। ଆଜି ମଧ୍ୟ ସମାନ କାର୍ଯ୍ୟ କରାଯାଇଛି। ଈଶ୍ୱରଙ୍କ ବାକ୍ୟ ତାଙ୍କ ନିୟମର ଉଲ୍ଲଙ୍ଘନକୁ କ୍ଷମା କରିବା ପାଇଁ ରହସ୍ୟମୟ ଏବଂ ଅସ୍ପଷ୍ଟ ଦେଖାଯାଏ। ଖ୍ରୀଷ୍ଟ ତାଙ୍କ ସମୟରେ ଏହି ଅଭ୍ୟାସଗୁଡ଼ିକୁ ବର୍ଜନା କରିଥିଲେ। ସେ ଶିକ୍ଷା ଦେଇଛି ଯେ ଈଶ୍ୱରଙ୍କ ବାକ୍ୟ ସମସ୍ତଙ୍କୁ ବୁଝିବା ଉଚିତ। ସେ ଶାସ୍ତ୍ରକୁ ଆବିଷ୍କରଣୀୟ କର୍ତ୍ତୃପକ୍ଷ ଭାବରେ ସୂଚାଇ ଦେଇଛନ୍ତି ଏବଂ ଆମେ ମଧ୍ୟ ତାହା କରିବା ଉଚିତ। ବାଇବଲକୁ ଅସୀମ ଈଶ୍ୱରଙ୍କ ଶବ୍ଦ ବା ବାକ୍ୟ ଭାବରେ ଉପସ୍ଥାପିତ କରିବାକୁ ହେବ ଯେପରି ସମସ୍ତ ବିବାଦର ସମାପ୍ତି ଏବଂ ସମସ୍ତ ବିଶ୍ୱାସର ମୂଳ ଦୁଆ। ବାଇବଲ ତାର ଶକ୍ତିର ଲୁଟ ହୋଇଛି ଏବଂ ଫଳଗୁଡ଼ିକ ଆଧ୍ୟାତ୍ମିକ ଜୀବନର ସ୍ୱରକୁ ହ୍ରାସ କରିବାରେ ଦେଖାଯାଇଅଛି। ଆଜିର ଅନେକ ନମ୍ରଗୁରୁ ଉପଦେଶରେ ସେହି ଈଶ୍ୱରୀୟ ପ୍ରକାଶ ନିଆଯାଏ, ବିଭେଦକୁ ଜାଗ୍ରତ କରେ ଏବଂ ଆତ୍ମାକୁ ଜୀବନ ଆଣିଥାଏ। ଶ୍ରୋତାମାନେ କହିପାରେ ବା କହିପାରିବେ ନାହିଁ ଯେ ସେ ବାଟରେ ଆମ ସହିତ କଥାବାର୍ତ୍ତା କରୁଥିବାରେ ବେଳେ ଏବଂ ଯେତେବେଳେ ସେ ଆମକୁ ଶାସ୍ତ୍ର ଖୋଜିଥିଲେ ସେତେବେଳେ ଆମ ହୃଦୟ ଜଳି ନଥିଲା କି ଏହିପରି ସେମାନେ କହିବେ। ଯଦି ଆପଣ ଯଦି ପଢ଼ିବେ ଲୁକ 24:32 ଏହିପରି ଆଲୋଚନା ଶିଷ୍ୟମାନଙ୍କ ହୃଦୟରେ ହୋଇଥିଲା। ଅନେକ ଅଛନ୍ତି ଯେଉଁମାନେ ଜୀବନ୍ତ ପରମେଶ୍ୱରଙ୍କ ପାଇଁ କ୍ରନ୍ଦନ କରୁଛନ୍ତି, ଈଶ୍ୱରଙ୍କ ଉପସ୍ଥିତି ପାଇଁ ଲାୟତ କରୁଛନ୍ତି। ଦାର୍ଶିକ ତତ୍ଵ ବା ସାହିତ୍ୟିକ ପ୍ରବନ୍ଧଗୁଡ଼ିକ ଯଦିଓ ଉଜ୍ଜ୍ୱଳ, ହୃଦୟକୁ ସନ୍ତୁଷ୍ଟ କରାଯିବ ନାହିଁ। ପୁରୁଷମାନଙ୍କ ଧାରଣା ଏବଂ ଉଭାଜନର କୌଣସି ମୂଲ୍ୟ ନାହିଁ। ଈଶ୍ୱରଙ୍କ ବାକ୍ୟ ଲୋକମାନଙ୍କୁ କୁହନ୍ତୁ ଯେଉଁମାନେ କେବଳ ପରମ୍ପରା ଏବଂ ମାନବ ତତ୍ତ୍ୱ ଏବଂ ସର୍ବାଧିକ ଶୁଣିଛନ୍ତି, ତାଙ୍କ ସ୍ୱର ଶୁଣନ୍ତୁ ଯାହାର ବାକ୍ୟ ଆତ୍ମାକୁ ଅନନ୍ତ ଜୀବନକୁ ନବୀକରଣ କରିପାରିବ। ପ୍ରିୟସତା, ଖ୍ରୀଷ୍ଟଙ୍କର ପ୍ରିୟ ଥିମ୍ ଥିଲା ପିତାମାତାଙ୍କ ଲୋକ କୋମଳତା ଏବଂ ଈଶ୍ୱରଙ୍କ ପ୍ରଚୁର ଅନୁଗ୍ରହ। ସେ ତାଙ୍କ ଚରିତ୍ରର ପବିତ୍ରତା ଏବଂ ନିୟମ ଉପରେ ଅଧିକ ବାସ କଲେ। ସେ ନିଜକୁ ପଥ, ସତ୍ୟ ଏବଂ ଜୀବନ ଭାବରେ ଲୋକମାନଙ୍କ ନିକଟରେ ଉପସ୍ଥାପନା କଲେ। ଖ୍ରୀଷ୍ଟଙ୍କ ସେବକମାନଙ୍କ ବିଷୟବସ୍ତୁ ହେଉ ଯୀଶୁଙ୍କ ପରି ଯେପରି ସତ୍ୟ ଉପସ୍ଥାପନା କର, ନିୟମ ଏବଂ ସୁସମାଚାରର ଆବଶ୍ୟକତା ସ୍ପଷ୍ଟ କର। ଖ୍ରୀଷ୍ଟଙ୍କ ଜୀବନର ଆତ୍ମା ଅସ୍ୱୀକାରର ଏବଂ ବଳିଦାନର ଲୋକକୁ କୁହ। ତାଙ୍କର ଅପମାନ ଓ ମୃତ୍ୟୁ ବିଷୟରେ, ତାଙ୍କର ପୁନରୁତ୍ଥାନ ଓ ଆରୋହଣ କିମ୍ବା ଈଶ୍ୱରଙ୍କ ପ୍ରାଙ୍ଗଣରେ ସେମାନଙ୍କ ପାଇଁ ତାଙ୍କର ନିବେଦନ, ତାଙ୍କର ପ୍ରତିଜ୍ଞା ବିଷୟରେ, ମୁଁ ପୁନର୍ବାର ଆସିବି ଏବଂ ତୁମକୁ ମୋ ପାଖକୁ ଗ୍ରହଣ କରିବି, ଏହିପରି ଯୋହନ 14:3 ଯୀଶୁଖ୍ରୀଷ୍ଟ ପ୍ରତିଜ୍ଞା କଲେ। ଭୁଲ ତତ୍ଵ ବିଷୟରେ ଆଲୋଚନା କରିବା କିମ୍ବା ସୁସମାଚାର ବିରୋଧୀମାନଙ୍କ ସହିତ ଲଢ଼ିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଖ୍ରୀଷ୍ଟଙ୍କ ଆଦର୍ଶ ଅନୁସରଣ କରନ୍ତୁ। ଈଶ୍ୱରଙ୍କ ଭଣ୍ଡାର ଗୃହରୁ ସତେଜ ସତ୍ୟଗୁଡ଼ିକ ଜୀବନର ଆଲୋକିତ ହେଉ। ବାକ୍ୟ ପ୍ରଚାର କର, ସମସ୍ତ ଜଳ ପାଖରେ ବୁଣ, ଋତୁରେ ତତ୍କ୍ଷଣତା ରୁହନ୍ତୁ, ଯିଏ ମୋର ବାକ୍ୟ ଅଛି ସେ ମୋର ବାକ୍ୟକୁ ବିଶ୍ୱାସ ଭାବରେ କୁହନ୍ତୁ। ଗହମକୁ ଚାଉଳ କ'ଣ ପ୍ରଭୁଙ୍କୁ କହନ୍ତି। ଇସ୍ରାଏଲଙ୍କ ପ୍ରତ୍ୟେକ ବାକ୍ୟ ଶୁଦ୍ଧ ଅଟେ। ଆପଣ ତାଙ୍କ ବାକ୍ୟରେ ଯୋଗ କରନ୍ତୁ ନାହିଁ, ନଚେତ୍ ସେ ଆପଣଙ୍କୁ ଉଚ୍ଚନା କରିବେ ଏବଂ ମିଥ୍ୟାବାଦୀ ହେବ। ଏହିପରି ଦ୍ୱିତୀୟ ତିମୋଥି 4 କୁହେ। ପ୍ରିୟ ଶ୍ରୋତା, ବିହନ ବାକ୍ୟ ଗୁଣେ ଏଠାରେ ଏକ ମହାନ ନୀତି ଉପସ୍ଥାପିତ ହୋଇଛି, ଯାହା ସମସ୍ତ ଶିକ୍ଷାଗତ କାର୍ଯ୍ୟର ମୂଳଦୁଆ ହେବା ଉଚିତ। ମଞ୍ଜି ହେଉଛି ଈଶ୍ୱରଙ୍କ ବାକ୍ୟ, କିନ୍ତୁ ଆମ ସମୟର ଅନେକ ବିଦ୍ୟାଳୟରେ ଈଶ୍ୱରଙ୍କ ବାକ୍ୟ ଅଲଗା ହୋଇଯାଇଛି, ଅନ୍ୟ ବିଷୟଗୁଡ଼ିକ ମନ ଦଖଲ କରନ୍ତି। ଅବିଶ୍ୱାସ ଲେଖକଙ୍କ ଅଧ୍ୟୟନ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ସ୍ଥାନ ଅଧିକାର କରେ। ସ୍କୁଲ ରହିବାରେ ରଖାଯାଇଥିବା ପ୍ରସଙ୍ଗରେ ସନ୍ଦେହଜନକ ଭାବନା ଏକତ୍ରିତ ହୋଇଛି, ବୈଜ୍ଞାନିକ ଅନୁସନ୍ଧାନ ବିଭ୍ରାନ୍ତକର ହୋଇଯାଏ, କାରଣ ଏହାର ଆବିଷ୍କାର ଗୁଡ଼ିକ ଭୁଲ ବ୍ୟାଖ୍ୟା କରାଯାଇଥାଏ ଏବଂ ବିକୃତ ହୋଇଥାଏ। ଈଶ୍ୱରଙ୍କ ବାକ୍ୟକୁ ବିଜ୍ଞାନର ଅନୁମୋଦିତ ଶିକ୍ଷା ସହିତ ତୁଳନା କରାଯାଏ ଏବଂ ଏହା ଅନିଶ୍ଚିତ ଏବଂ ଅବିଶ୍ୱସନୀୟ ଦେଖାଯାଏ। ଏହିପରି ସନ୍ଦେହର ମଞ୍ଜି ଯୁବକମାନଙ୍କ ମନରେ ବୁଣାଯାଏ ଏବଂ ପ୍ରଲୋଭନ ସମୟରେ ସେମାନଙ୍କ ଉତ୍ପନ୍ନ ହୁଅନ୍ତି। ଯେତେବେଳେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ ନଷ୍ଟ ହୁଏ, ପ୍ରାଣର କୌଣସି ମାର୍ଗଦର୍ଶନ ନାହିଁ ବା ସୁରକ୍ଷା ନାହିଁ। ଏହି କାରଣରୁ ଆଜି ଆମ ଦୁନିଆରେ ବ୍ୟାପକ ଅପରାଧ ବୋଲି କୁହାଯାଇପାରେ। ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଅଲଗା ହୋଇଯାଏ, ପ୍ରାକୃତିକ ହୃଦୟର ମନ୍ଦ ଆବେଗକୁ ରୋକିବା ପାଇଁ ଏହାର ଶକ୍ତି ପ୍ରତ୍ୟାଖ୍ୟାନ ହୁଏ। ପୁରୁଷମାନେ ଶରୀରକୁ ବୁଣନ୍ତି ଏବଂ ମାଂସରୁ ସେମାନେ ଦୁର୍ନୀତ କରନ୍ତି। ପ୍ରିୟ ଶ୍ରୋତା, ଏଠାରେ ମଧ୍ୟ ମାନସିକ ଦୁର୍ବଳତା ଏବଂ ଅପାରଗତାର ବଡ଼ କାରଣ। ଈଶ୍ୱରଙ୍କ ବାକ୍ୟରୁ ଅନୁପ୍ରାଣିତ ବ୍ୟକ୍ତିଙ୍କ ଲେଖାକୁ ଖାଇବାକୁ ଦେବାର ମନ ଦୁର୍ବଳ ହୋଇଯାଏ। ଏହା ଅନନ୍ତ ସତ୍ୟର ଗଭୀର ବ୍ୟାପକ ନୀତି ସହିତ ସଂସ୍କର୍ଷରେ ଆସେ ନାହିଁ। ବୁଝାମଣା ସେହି ଜିନିଷଗୁଡ଼ିକରେ ବୁଝାମଣା ସହିତ ନିଜକୁ ଅନୁକୂଳ କରିଥାଏ ଏବଂ ସୀମିତ ଜିନିଷ ପ୍ରତି ଏହି ଭକ୍ତିରେ ଏହା ଦୁର୍ବଳ ହୋଇଯାଏ। ଏହାର ଶକ୍ତି ଚୁକ୍ତି ହୋଇଯାଏ ଏବଂ କିଛି ସମୟ ପରେ ଏହା ବିସ୍ତାର କରିବାରେ ଅସମର୍ଥ ହୁଏ। ପ୍ରିୟ ଶ୍ରୋତା, ଏସବୁ ମିଥ୍ୟା ଶିକ୍ଷା। ପ୍ରତ୍ୟେକ ଶିକ୍ଷକଙ୍କ କାର୍ଯ୍ୟପ୍ରେରଣା ବାକ୍ୟର ମହାନ ସତ୍ୟ ଉପରେ ଯୌବନର ମନକୁ ବାନ୍ଧିବା ଉଚିତ। ଏହି ଜୀବନ ଏବଂ ଭବିଷ୍ୟତ ଜୀବନ ପାଇଁ ଏହା ହେଉଛି ଶିକ୍ଷା ଏବଂ ଏହା ଚିନ୍ତା କରାଯାଉ ନାହିଁ ଯେ ଏହା ବିଜ୍ଞାନର ଅଧ୍ୟୟନକୁ ରୋକିବ କିମ୍ବା ଶିକ୍ଷା କ୍ଷେତ୍ରରେ ଏକ ନିମ୍ନମାନର କାରଣ ହେବ। ଈଶ୍ୱରଙ୍କ ଜ୍ଞାନ ସ୍ୱର୍ଗପିତ ଉଚ୍ଚ ଏବଂ ବ୍ରହ୍ମାଣ୍ଡ ପରି ପ୍ରଶସ୍ତ। ଆମର ଅନନ୍ତ ଜୀବନ ସମ୍ଭବୀୟ ମହାନ ସ୍ତମ୍ଭଗୁଡ଼ିକର ଅଧ୍ୟୟନ ଭାବରେ ଏତେ ଉତ୍ସାହଜନ ଏବଂ ଉତ୍ସାହଜନକ କିଛି ନାହିଁ। ଯୁବକମାନେ ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଏହି ସତ୍ୟଗୁଡ଼ିକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏହି ଏବଂ ସେମାନଙ୍କ ମନ ପ୍ରୟାସରେ ବୁଝିବ ଏବଂ ଦୃଢ଼ ହେବ। ଏହା ପ୍ରତ୍ୟେକ ଛାତ୍ର ଯିଏ ବାକ୍ୟର କାର୍ଯ୍ୟକର୍ତ୍ତା ଏକ ବ୍ୟାପକ ଚିନ୍ତାଧାରାର କ୍ଷେତ୍ରକୁ ଆଣିବ ଏବଂ ତାଙ୍କ ପାଇଁ ଜୀବନର ଏକ ସମ୍ବନ୍ଦ ଯାହା ଅକ୍ଷୟ ଅଟେ। ଶାସ୍ତ୍ର ଅନୁସନ୍ଧାନ କରି ସୁରକ୍ଷିତ ହେବାକୁ ଥିବା ଶିକ୍ଷା ହେଉଛି ପରିତ୍ରାଣ ଯୋଜନା ବିଷୟରେ ଏକ ପରୀକ୍ଷାମୂଳକ ଜ୍ଞାନ। ଏପରି ଶିକ୍ଷା ପ୍ରାଣରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିକ ପୁନଃସ୍ଥାପନ କରିବ। ଏହା ପ୍ରଲୋଭନର ବିରୁଦ୍ଧରେ ମନକୁ ମଜବୁତ ଏବଂ ଦୃଢ଼ କରିବ ଏବଂ ଶିକ୍ଷାର୍ଥୀକୁ ଖ୍ରୀଷ୍ଟଙ୍କ ସହ ସହକର୍ମୀ ହେବା ପାଇଁ ସଠିକ କରିବ ଏବଂ ବିଶ୍ୱାସ ପ୍ରତି ତାଙ୍କର ଦୟା ମିଶ୍ରଣରେ ଲାଗିବ। ଏହା ତାଙ୍କୁ ସ୍ୱର୍ଗୀୟ ପରିବାରର ସଦସ୍ୟ କରିବ ଏବଂ ସାଧୁମାନଙ୍କ ଉତ୍ତରାଧିକାରୀଙ୍କୁ ଆଲୋକର ବାଣ୍ଟିବାକୁ ତାଙ୍କୁ ପ୍ରସ୍ତୁତ କର, ପ୍ରିୟ ଶ୍ରୋତା। କିନ୍ତୁ ପବିତ୍ର ସତ୍ୟର ଶିକ୍ଷକ କେବଳ ସେହି ଜିନିଷ ପ୍ରଦାନ କରିପାରନ୍ତି ଯାହାକୁ ସେ ନିଜେ ଅନୁଭବ କରନ୍ତି। କୃଷକ ବୁଣିଥିଲେ ତାଙ୍କର ଜୀବ, ଖ୍ରୀଷ୍ଟ ସତ୍ୟ ଶିକ୍ଷା ଦେଲେ କାରଣ ସେ ସତ୍ୟ ଥିଲେ। ତାଙ୍କର ନିଜ ଭାବନା, ଚରିତ୍ର, ଜୀବନ, ଅଭିଜ୍ଞାତ ତାଙ୍କ ଶିକ୍ଷାରେ ପରିଗଣିତ ହୋଇଥିଲା। ତେଣୁ ତାଙ୍କର ସେବକମାନେ ସହିତ ଯେଉଁମାନେ ଏହି ବାକ୍ୟ ଶିଖାଇବେ ସେମାନେ ଏହାକୁ ନିଜର କରିବେ। ବ୍ୟକ୍ତିଗତ ଅଭିଜ୍ଞାତତା ସେମାନେ ନିଶ୍ଚୟ ଜାଣିବେ ଯେ ଖ୍ରୀଷ୍ଟ ସେମାନଙ୍କୁ ଜ୍ଞାନ, ଧାର୍ମିକତା, ପବିତ୍ରତା ଏବଂ ମୁକ୍ତି ପ୍ରଦାନ କରିବ। ଈଶ୍ୱରଙ୍କ ବାକ୍ୟ ଅନ୍ୟମାନଙ୍କୁ ଉପସ୍ଥାପନା କରିବା ସମୟରେ ସେମାନେ ଏହାକୁ ଏକ ଅନୁମାନ କରିବ କିମ୍ବା କରିବା ଉଚିତ ନୁହେଁ, ସେମାନେ କରିବା ଉଚିତ। ପ୍ରେରିତ ପିତରଙ୍କ ସହିତ ଘୋଷଣା କରେ, ଯେତେବେଳେ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ ବିଷୟରେ ଜଣାଉଥିଲୁ ସେତେବେଳେ ଆମ୍ଭେମାନେ ଚତୁର୍ତାର ସହିତ କଳ୍ପିତ କାହାଣୀ ଅନୁସରଣ କରି ନୁହଁ, ବରଂ ତାଙ୍କ ମହିମାର ସାକ୍ଷ୍ୟ ଅଟୁ। ଏହିପରି ଦ୍ୱିତୀୟ ପିତର 16ରେ କୁହେ, ଖ୍ରୀଷ୍ଟଙ୍କର ପ୍ରତ୍ୟେକ ସେବା କର୍ତ୍ତା ଏବଂ ପ୍ରତ୍ୟେକ ଶିକ୍ଷକ ପ୍ରିୟ ଜହନଙ୍କ ସହିତ କହିବାକୁ ସମର୍ଥ ହେବା ଉଚିତ। ଜୀବନଟି ପ୍ରକାଶିତ ହେଲା ଏବଂ ଆମ୍ଭେମାନେ ଏହା ଦେଖୁଛୁ ଏବଂ ସାକ୍ଷୀ ପରମତିତାଙ୍କ ସହିତ ଥିବା ଅତ୍ୟନ୍ତ ଜୀବନ ଏବଂ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହୋଇଛି। ପ୍ରିୟସତା, ଯାହା ସହିତ ବୁଣିବାର ଦୃଷ୍ଟାନ୍ତ ମୁଖ୍ୟତଃ କାରବାର କରେ ତାହା ହେଉଛି ସେହି ମାଟି ଦ୍ୱାରା ବିହନ ବୁଦ୍ଧିରେ ଉତ୍ପାଦିତ ପ୍ରଭାବ। ଏହି ଦୃଷ୍ଟାନ୍ତ ଦ୍ୱାରା ଖ୍ରୀଷ୍ଟଙ୍କ ବା ଖ୍ରୀଷ୍ଟ ପ୍ରୟାସ ତାଙ୍କ ଶ୍ରୋତାମାନଙ୍କୁ କହୁଥିଲେ, ମୋ କାର୍ଯ୍ୟର ସମାଲୋଚନା ଭାବରେ ଠିଆ ହେବା କିମ୍ବା ନିରାଶ ହେବା ଆପଣଙ୍କ ପାଇଁ ନିରାପଦ ନୁହେଁ, କାରଣ ଏହା ଆପଣଙ୍କ ଧାରଣାକୁ ପୂରଣ କରୁନାହିଁ। ପ୍ରଶ୍ନ ତୁମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ତୁମେ ମୋର ବାର୍ତ୍ତାରୁ କିପରି ବ୍ୟବହାର କର। ତୁମର ଗ୍ରହଣ କିମ୍ବା ଏହାର ପ୍ରତ୍ୟାଖ୍ୟାନ କରିବା ପରେ ତୁମର ଅନନ୍ତ ବାକ୍ୟ ନିର୍ଭର କରେ। ପ୍ରିୟସତା, ରାସ୍ତା କଡ଼ରେ ପଡ଼ିଥିବା ମଞ୍ଜି ବିଷୟରେ ସେ କହିଥିଲେ, ଯେତେବେଳେ କେହି ରାଜ୍ୟର ବାକ୍ୟ ଶୁଣନ୍ତି କିନ୍ତୁ ତାହା ବୁଝନ୍ତି ନାହିଁ ସେତେବେଳେ ଦୁଷ୍ଟ ଲୋକ ଆସେ ଏବଂ ହୃଦୟରେ ବୁଣାଯାଇଥିବା ଜିନିଷକୁ ଧରି ନେଇଯାଏ। ରାସ୍ତା କଡ଼ରେ ବିହନ ଏହା ଦର୍ଶାଏ। ରାସ୍ତା କଡ଼ରେ ବୁଣାଯାଇଥିବା ମଞ୍ଜି ଈଶ୍ୱରଙ୍କ ବାକ୍ୟକୁ ପ୍ରତିପାଦିତ କରେ, ଯେହେତୁ ଏହା ଏକ ଅବହେଳିତ ଶ୍ରୋତାଙ୍କ ହୃଦୟରେ ପଡ଼େ। ମନୁଷ୍ୟ ଏବଂ ପଶୁମାନଙ୍କ ପାଦରେ ଦଳି ଦିଆଯାଇଥିବା କଠିନ ପଥ ପରି ହୃଦୟ ହେଉଛି ଜଗତର ସାୟତାୟ। ଏହାର ଭୋଗ ଏବଂ ପାପ ପାଇଁ ଏକ ରାଜପଥରେ ପରିଣତ, ସ୍ୱାର୍ଥପର ଲକ୍ଷ୍ୟ ଏବଂ ପାପପୂର୍ଣ୍ଣ ଇଙ୍ଗିତରେ ପରିତ୍ୟାଗ କରି ଆତ୍ମା ପାପର ପ୍ରତାରଣା ଦ୍ୱାରା କଠିନ ହୁଏ। ପ୍ରିୟ ଶ୍ରୋତା, ଆଧ୍ୟାତ୍ମିକ ଶିକ୍ଷାଗୁଡ଼ିକ ପକ୍ଷାଘାତରେ ଆକ୍ରାନ୍ତ ପୁରୁଷମାନେ ବାକ୍ୟ ଶୁଣନ୍ତି କିନ୍ତୁ ଏହାକୁ ବୁଝନ୍ତି ନାହିଁ। ମହିଳାମାନେ ଏହା ଶୁଣନ୍ତି ମାତ୍ର ବୁଝନ୍ତି ନାହିଁ। ଯେଉଁମାନେ ଏହି ବାକ୍ୟ ଶୁଣନ୍ତି ମାତ୍ର ବୁଝନ୍ତି ନାହିଁ, ସେମାନେ ବୁଝନ୍ତି ନାହିଁ ଯେ ଏହା ନିଜ ପାଇଁ ପ୍ରଯୁଜ୍ୟ। ସେମାନେ ସେମାନଙ୍କର ଆବଶ୍ୟକତା କିମ୍ବା ବିପଦକୁ ଅନୁଭବ କରନ୍ତି ନାହିଁ। ସେମାନେ ଖ୍ରୀଷ୍ଟଙ୍କ ପ୍ରେମକୁ ଅନୁଭବ କରନ୍ତି ନାହିଁ ଏବଂ ସେମାନେ ତାଙ୍କ ଅନୁଗ୍ରହର ବାର୍ତ୍ତା ଦେଇ ଯାଆନ୍ତି ଯାହାକି ସେମାନଙ୍କ ପାଇଁ ଚିନ୍ତା କରେ ନାହିଁ। ଯେହେତୁ ପକ୍ଷୀମାନେ ବିହନକୁ ରାସ୍ତା କଡ଼ରୁ ଧରିବାକୁ ପ୍ରସ୍ତୁତ, ତେଣୁ ଶୟତାନ ପ୍ରାଣରୁ ଈଶ୍ୱରୀୟ ଜିଅର ମଞ୍ଜି ଛଡ଼ାଇବାକୁ ପ୍ରସ୍ତୁତ। ସେ ଭୟ କରନ୍ତି ଯେ ଈଶ୍ୱରଙ୍କ ବାକ୍ୟ ଅସାଧାରଣତାକୁ ଜାଗ୍ରତ କରିବାରେ ଏକ କଠିନ ହୃଦୟ ଉପରେ ପ୍ରଭାବ ପକାଇପାରେ। ଶୟତାନ ଏବଂ ତାଙ୍କର ଦୂତମାନେ ସେହି ସଭାଗୁଡ଼ିକରେ ଅଛନ୍ତି ଯେଉଁଠାରେ ସୁସମାଚାର ପ୍ରଚାର କରାଯାଏ। ସ୍ୱର୍ଗର ଦୂତମାନେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ହୃଦୟକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବେଳେ ଶତ୍ରୁ କୌଣସି ପ୍ରଭାବ ପକାଇବାକୁ ସତର୍କ କରୁଛନ୍ତି। କେତେ ନିଜର ମନ୍ଦତା ସହିତ ସମାନତା ସହିତ ସେ ଈଶ୍ୱରଙ୍କ ଆତ୍ମକ କାର୍ଯ୍ୟକୁ ବାଧା ଦେଉଛି ବା ଚେଷ୍ଟା କରୁଛି। ଖ୍ରୀଷ୍ଟ ନିଜ ପ୍ରେମ ଦ୍ୱାରା ଆମକୁ ଆକୃଷ୍ଟ କରୁଥିବା ବେଳେ ଶୟତାନ ଯିଏ ତ୍ରାଣକର୍ତ୍ତା ଖୋଜିବାକୁ ଆଗ୍ରହୀ ବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରେ। ସେ ସାଂସାରିକ ଯୋଜନା ସହିତ ମନକୁ ଜଡ଼ିତ କରନ୍ତି। ସେ ଉତ୍ସାହିତ ସମଳତା କିମ୍ବା ସନ୍ଦେହ ଏବଂ ଅବିଶ୍ୱାସକୁ ଅନ୍ତର୍ଭୁକ୍ତ କରେ। ଭକ୍ତଙ୍କର ଭାଷା ବା ତାଙ୍କ ପଦ୍ଧତି ଶ୍ରୋତାମାନଙ୍କୁ ଖୁସି କରିବା ପାଇଁ ନାହିଁ ଏବଂ ସେମାନେ ଏହି ତ୍ରୁଟି ଉପରେ ଧ୍ୟାନ କରନ୍ତି। ଏହିପରି ଭାବରେ ସେମାନେ ଆବଶ୍ୟକ କରୁଥିବା ସତ୍ୟ ଏବଂ ଈଶ୍ୱରଙ୍କ ସେମାନଙ୍କ ହୃଦୟରୁ ପଠାଇ ଦିଅନ୍ତି। ପ୍ରିୟ ଶ୍ରୋତା, ସେହି ସଦାପ୍ରଭୁ ପରମେଶ୍ୱର ଚାହାନ୍ତି କି ଆମେ ସମସ୍ତେ ଅନନ୍ତ ଜୀବନ ପ୍ରାପ୍ତ ହେଉ, ମାତ୍ର ଶୈତାନ ଆପଣା ଚେଷ୍ଟାରେ ଲାଗି ରହିଅଛି। ଏହି କାରଣରୁ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା ଉଚ୍ଚାରଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ପ୍ରଭୁ ଆମ ପାପ ସବୁ କ୍ଷମା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଙ୍ଗୁ ଅଛି, ସୁନିଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।